ଓମ୍ ଶାନ୍ତି। 14/7/2026 ଆଜିର ସାକାର ମହାବାକ୍ୟ। ବାବା କହିଛନ୍ତି, ମିଠେ ବଚେ, ୟାଦର ଯାତ୍ରାରେ କେବେ ଥକିବାର ନାହିଁ। ଦେହ ଅଭିମାନର ତୋଫାନ ଥକାଇ ଦେଇଥାଏ। ଦେହି ଅଭିମାନୀ ହୁଅ, ତେବେ କ୍ଲାନ୍ତି ଦୂର ହୋଇଯିବ। ପ୍ରଶ୍ନ ହେଉଛି, କେଉଁ ସଂସ୍କାର 21 ଜନ୍ମର ଶ୍ରେଷ୍ଠ ଭାଗ୍ୟକୁ ବିଗାଡ଼ି ଦେଇଥାଏ? ଉତ୍ତର ହେଉଛି, କାହା ପାଖରେ ଯଦି ଋଷିବାର ସଂସ୍କାର ଅଛି, ଯଦି ବାବାଙ୍କଠାରୁ ଅଥବା ପାଠପଢ଼ାରୁ ଋଷି ଯାଇଥାନ୍ତି, ତେବେ 21 ଜନ୍ମର ଭାଗ୍ୟ ବିଗିଡ଼ି ଯାଇଥାଏ। ସେଥିପାଇଁ ବାବା କହୁଛନ୍ତି, ମଧୁର ସନ୍ତାନମାନେ ଦେହ ଅଭିମାନର ବଶବର୍ତ୍ତୀ ହୋଇ କେବେ ବି ଏହି ଓଲଟା ନିଶା ଚଢ଼ାଇବା ଅନୁଚିତ ଯେ ମୁଁ ଏତେ ଜଣଙ୍କୁ ବୁଝାଇଛି, ଏତେ ସାହାଯ୍ୟ କରିଛି। ଦେଖ ବାବା କେତେ ଉଚ୍ଚ ଅଥରିଟି, ପୁଣି ବି କେତେ ନିରହଙ୍କାରୀ ଅଟନ୍ତି। ସେଥିପାଇଁ ପିତାଙ୍କୁ ଅନୁକରଣ କର। ଗୀତ ହେଉଛି, ରାତ କେ ରାହି ଥକ ମତ ଜାନା। ଓମ୍ ଶାନ୍ତି। ମିଠା ମିଠା ଶିକିଲଧି ସନ୍ତାନମାନେ ଗୀତ ଶୁଣିଲେ, ଏବଂ ଯେଉଁମାନେ ଯୋଗଯୁକ୍ତ ସେବାଯୋଗ୍ୟ ସନ୍ତାନ ଅଟନ୍ତି, ସେମାନେ ଏହାର ଅର୍ଥକୁ ତୁରନ୍ତ ବୁଝି ଯାଉଛନ୍ତି। ଆମେ ରାତ୍ରିର ପଥିକ ଅର୍ଥାତ୍ ବ୍ରାହ୍ମଣଙ୍କର ଏବେ ରାତ୍ରି ପୂରା ହୋଇଛି। ଭକ୍ତି ମାର୍ଗକୁ ରାତ୍ରି କୁହାଯାଉଛି। ଅଧାକଳ୍ପର ରାତ୍ରି ଶେଷ ହେଉଛି। ହଦ୍ର ବା ସ୍ଥୂଳରେ ମଧ୍ୟ ଦିନ ଏବଂ ରାତି ଅଛି। ଏହା ପୁଣି ବ୍ରାହ୍ମଣମାନଙ୍କର ଅଧାକଳ୍ପ ଦିନ ଏବଂ ଅଧାକଳ୍ପ ରାତି ହେଉଛି। ଏହି ସମୟରେ ଯେତେବେଳେ କି ବାବା ଆସୁଛନ୍ତି, ତେବେ ଦୁନିଆରେ ଅନ୍ଧକାର ରହିଛି। ପ୍ରଭାତ ହେବାର ପୂର୍ବ ଅବସ୍ଥା ଅଟେ, ସକାଳ ହେବାକୁ ଯାଉଛି, ପିଲାମାନେ ଜାଣିଛନ୍ତି। ଏବେ ବାବା କହୁଛନ୍ତି, ମିଠା ମିଠା ସନ୍ତାନମାନେ ୟାଦର ଯାତ୍ରାରେ ଥକି ଯାଅ ନାହିଁ। ଯେପରି ଶାରୀରିକ ଯାତ୍ରା ବା ତୀର୍ଥ କରିବାକୁ ଯାଇଥାନ୍ତି, ଆଗେ ଚାଲି ଚାଲି ଯାଉଥିଲେ, ବହୁତ ଧୀରେ ଧୀରେ ଯାଇଥାନ୍ତି, ମଝିରେ ମଝିରେ ଆଶ୍ରୟସ୍ଥଳମାନ ଥାଏ, ଜାଣିଥାନ୍ତି ଆମକୁ ଅମୁକ ଅମୁକ ଆଶ୍ରୟସ୍ଥଳରେ ରହିବାକୁ ହେବ। ଆଗରୁ ବହୁତ ଶ୍ରଦ୍ଧାରେ ପାଦରେ ଯାଉଥିଲେ, ସେଥିରେ ବହୁତ ମେହନତ ଥିଲା, ଏବେ ଏହା ତ ବହୁତ ସହଜ। ଏହାକୁ କୁହାଯାଏ ସହଜ ୟାଦ ଅଥବା ଯୋଗ। କେବଳ ବାବାଙ୍କୁ ୟାଦ କରିବାକୁ ହେବ। ଥକିବାର ତାତ୍ପର୍ଯ୍ୟ ହିଁ ହେଉଛି ଦେହ ଅଭିମାନୀ ହେବା। ହଁ, ଏଥିରେ କୌଣସି ସନ୍ଦେହ ନାହିଁ, ମାୟାର ବିଘ୍ନ ପଡ଼ିବ, କିନ୍ତୁ ଏଥିରେ ଥକିଯିବାର ନାହିଁ। ଥକିଯିବା ଦ୍ୱାରା ଦେହ ଅଭିମାନ ଆସିଯାଇଥାଏ। ବାବା କହୁଛନ୍ତି, ପିଲାମାନେ ଶରୀର ନିର୍ବାହ ପାଇଁ କାମ ତ କରିବାକୁ ହେବ, ସେଥିପାଇଁ ଛୁଟି ଦିଆଯାଉଛି। 8 ଘଣ୍ଟା ଶରୀର ନିର୍ବାହ, 8 ଘଣ୍ଟା ଆରାମ, ବାକି 8 ଘଣ୍ଟା ଏଥିରେ ଦିଅ। ତେବେ ତ ପୁରା 8 ଘଣ୍ଟା କେହି ଦେଉନାହାନ୍ତି, ଶେଷ ସମୟରେ 8 ଘଣ୍ଟା ପର୍ଯ୍ୟନ୍ତ ଯିବେ। ଚାଟକୁ ବଢ଼ାଇ ଚାଲ। ଏଠାରେ ଆସି ବସିବା ସମୟରେ ସ୍ମରଣ କରାଇ ଦିଆଯାଉଛି, ଯାହାକୁ ତୁମେ ନିଷ୍ଠା କହୁଛ, ବାବାଙ୍କ ୟାଦରେ ଆସି ବସୁଛ। ଏହାର ଅର୍ଥ ନୁହେଁ ଯେ କେବଳ ଏହିଠାରେ ହିଁ ଆସି ୟାଦରେ ବସିବ। ଏପରି ବହୁତ ଅଛନ୍ତି, ଭାବୁଛନ୍ତି 5-10 ମିନିଟ ଯୋଗ କରି ଉଠିଯିବୁ, କିନ୍ତୁ ବାବା ତ କହୁଛନ୍ତି, କର୍ମଧନ୍ଦା କରିବା ସମୟରେ, କେଉଁଠାକୁ ଯିବା ଆସିବା କରିବା ସମୟରେ ମଧ୍ୟ ତୁମେ ଯୋଗରେ ରୁହ। ଗଙ୍ଗା ସ୍ନାନ ଆଦି କରିବାକୁ ଗଲେ ରାମ ରାମ ଜପ କରିଥାନ୍ତି ନା, ଏଠାରେ ତୁମକୁ କିଛି ସୁମରଣା କରିବାକୁ ପଡ଼ୁନାହିଁ, କେବଳ ବାବାଙ୍କୁ ୟାଦ କରିବାକୁ ହେବ। ଏହି ବାବା ପିଲାମାନଙ୍କ ସହିତ ହିଁ କଥା ହେଉଛନ୍ତି। ୟାଦର ଯାତ୍ରା କରିବାରେ ହିଁ ତୁମର କଲ୍ୟାଣ ରହିଛି, ଏଥିରେ ଥକିଯାଅ ନାହିଁ। ଏଥିରେ ବହୁତ ତୋଫାନ ଆସିବ, କୌଣସି ଧୂଳିମାଟି ଆଦିର ତୋଫାନ ନୁହେଁ। ମାୟାର ତୋଫାନ ଆସିବା ଦ୍ୱାରା ବୁଦ୍ଧିର ଯୋଗ ତୁଟି ଯାଉଛି, ପୁଣି ଦେହ ଅଭିମାନରେ ଆସିବା ଦ୍ୱାରା କର୍ମଧନ୍ଦା ପିଲା ଆଦି ମନେ ପଡ଼ିଯାଇଥାନ୍ତି। ବାବା କହୁଛନ୍ତି, ଏବେ ତ ଏହି କର୍ମଧନ୍ଦା ଆଦି ସବୁ ସମାପ୍ତ ହୋଇଯିବ, ତୁମର ପିଲାମାନେ ଉତ୍ତରାଧିକାରୀ ହେବେ ହିଁ ନାହିଁ, ସମସ୍ତେ ଶେଷ ହୋଇଯିବେ। ଏବେ ତ ବେହଦ ବାବାଙ୍କର ଉତ୍ତରାଧିକାରୀମାନେ ଅଛନ୍ତି, ହଦ୍ର ସମ୍ପତ୍ତି ମୁର୍ଦ୍ଦାବାଦ ହେବାକୁ ଯାଉଛି। ଧନୀ ଲୋକମାନେ ଭାବୁଛନ୍ତି, ଏବେ ମୋର ପୁଅ ବଡ଼ ହେବ, ବିବାହ କରିବ, ଇତ୍ୟାଦି ଇତ୍ୟାଦି ହେବ। ବାବା କହୁଛନ୍ତି, ଏବେ ଏତେ ସମୟ ନାହିଁ, ସେଥିପାଇଁ ଦୁନିଆରୁ ବିଲକୁଲ ମୋହ ହଟାଇ ଦିଅ। ଏହା ତ କବରସ୍ଥାନ ଅଟେ, ଯଦି କର୍ମଧନ୍ଦା ଓ ପିଲାମାନଙ୍କ ଚିନ୍ତନରେ ଶରୀର ଛାଡ଼ିବ, ତେବେ ଅଯଥାରେ ନିଜର ଅକଲ୍ୟାଣ ହିଁ କରିବ। ଯଦି ଶିବ ବାବାଙ୍କୁ ୟାଦ କରିବ, ତେବେ ନିଜର ବହୁତ କଲ୍ୟାଣ ହେବ। ଦେହ ଅଭିମାନରେ ଆସିବା ଦ୍ୱାରା ଅକଲ୍ୟାଣ ହୋଇଥାଏ, ଦେହି ଅଭିମାନୀ ହେଲେ କଲ୍ୟାଣ ହୋଇଥାଏ। ଯେତେ ୟାଦ କରିବ, ସେତେ ଭବିଷ୍ୟତ 21 ଜନ୍ମ ପାଇଁ ବର୍ଷା ପାଇବ। ୟାଦ ନ କଲେ ବହୁତ କ୍ଷତି ହୋଇଯିବ, ତାହା ପୁଣି କଳ୍ପ କଳ୍ପାନ୍ତର ପାଇଁ ହୋଇଯିବ। ଏଥିରେ ବହୁତ କ୍ଷତିର କଥା ରହିଛି। ଖିଆଲ କରିବା ଦରକାର ଆମେ ପୁରା ବର୍ଷା କିପରି ପାଇବୁ। ଧନର ମଧ୍ୟ ବହୁତ ଲାଳସା ରଖିବା ଅନୁଚିତ, ଅତି ଅଧିକକୁ ଯିବା ଅନୁଚିତ। କେହି ଦେବାଳିଆ ହୋଇଗଲେ ବହୁତ ଚିନ୍ତାରେ ପଡ଼ିଯାଇଥାନ୍ତି, ଶିବ ବାବାଙ୍କୁ ବିଲକୁଲ ଭୁଲି ଯାଇଥାନ୍ତି, ପୁଣି ଦୋଷ ଦେଇଥାନ୍ତି ଯେ ଜ୍ଞାନରେ ଆସିବାରୁ ଦେବାଳିଆ ହୋଇଗଲି, ରୋଗୀ ହୋଇଗଲି। ଏଭଳି କେବେ ଭାବିବା ଅନୁଚିତ। ରୋଗ ଆଦି ହେଉଛି ଏହା ତ କର୍ମଭୋଗ ଅଟେ। ଭଲ ବିକର୍ମ ବିନାଶ ବିନାଶ ହୋଇଯିବ। ଧର୍ମରାଜଙ୍କ ଠାରୁ ଦଣ୍ଡ ପାଇବାରୁ ତ ରୋଗ ହେବା ଭଲ, କର୍ମଭୋଗ ଶେଷ କରିବାକୁ ହେବ। ଏହା ତ ମହାରୋଗୀ ଶରୀର କେତେ ସମ୍ଭାଳିବାକୁ ପଡୁଛି, ଚାଲୁ ଚାଲୁ ଅଟକି ଯାଉଛନ୍ତି, କୃତଘାତ ହୋଇଯାଉଛି। ଏପରି ପୁରୁଣା ଦୁନିଆକୁ ତ ବୁଦ୍ଧିରୁ ଏକଦମ ଭୁଲିଯିବା ଦରକାର। ପିଲାମାନେ ଦେଖୁଛନ୍ତି ବାପା ନୂଆ ଘର ତିଆରି କରୁଛନ୍ତି, ତେବେ ପୁରୁଣାରୁ ଏକଦମ ବୁଦ୍ଧି ହଟିଯାଇଥାଏ। କହୁଛନ୍ତି ବାବା ତୁରନ୍ତ ଘର ତିଆରି କର, ପୁରୁଣା ଘରେ ବହୁତ ଅସୁବିଧା ହେଉଛି। ତୁମେ ମଧ୍ୟ ଜାଣିଛ ଏହି ପୁରୁଣା ଦୁନିଆ ତ ବହୁତ ଖରାପ, ତୁମର ଏହା ହେଲା ବେହଦର ସନ୍ନ୍ୟାସ। ସନ୍ନ୍ୟାସୀମାନେ ଘର ଦ୍ୱାରର ସନ୍ନ୍ୟାସ କରୁଛନ୍ତି, ତାକୁ ହଦ୍ର ସନ୍ନ୍ୟାସ କୁହାଯାଏ। ତୁମେ ବିକାର ଗୁଡ଼ିକର ସନ୍ନ୍ୟାସ କରୁଛ। ବାବା କହୁଛନ୍ତି ଦେହ ସହିତ ଦେହର ଯାହା ବି ତୁମର ସମ୍ବନ୍ଧ ରହିଛି ସେସବୁକୁ ଛାଡ଼ି ମୋତେ ୟାଦ କର। ଏହି ଦୁନିଆ ଯାହାକୁ କି ଏହି ଆଖିରେ ଦେଖୁଛ ତାକୁ ଭୁଲି ଯାଅ। ଏବେ ତୁମର ବୁଦ୍ଧି ଜାଣିଛି, ଆମେ ସ୍ୱର୍ଗର ରାଜଧାନୀ ପାଇଁ ପୁରୁଷାର୍ଥ କରୁଛୁ, ଆମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି। ଏସବୁ ଶ୍ମଶାନ ହୋଇଯିବ, ଏଥିପ୍ରତି ସ୍ନେହ ରଖ ନାହିଁ। ଆଜିକାଲି ମନୁଷ୍ୟମାନଙ୍କ ପାଖରେ ପଇସା ବହୁତ ଅଛି, ତେଣୁ ବିକାର ମଧ୍ୟ ତୀବ୍ର ହୋଇଗଲାଣି। କାମ ବିକାର କେତେ ତୀବ୍ର ଅଟେ, କାମ ବିକାର ବିନା ରହିପାରୁନାହାନ୍ତି। ଚାରି ପାଞ୍ଚ ବର୍ଷ ପବିତ୍ର ରହି ପୁଣି ଲେଖୁଛନ୍ତି ବାବା ଆଜି ଏହାକୁ ଭୂତ ଲାଗିଗଲା, ନିଜର ମୁହଁ କଳା କରିଦେଲେ, କେତେ ବଡ଼ ଧକ୍କା ଖାଇଲେ, ଏକଦମ ପାଞ୍ଚ ମହଲା କୋଠାରୁ ତଳକୁ ଖସି ପଡ଼ିଲେ। ପ୍ରଥମ ହେଲା ଦେହ ଅଭିମାନ, ଉପରୁ ପଡ଼ି ହାତ ଗୋଡ଼ ପୂର୍ଜା ପୂର୍ଜା ଖଣ୍ଡ ବିଖଣ୍ଡିତ ହୋଇଗଲା, ଏକଦମ ସମାପ୍ତ, ହାତ ଗୋଡ଼ ବିଲକୁଲ ହିଁ ଭାଙ୍ଗି ଯାଉଛି। ପୁନର୍ବାର ପୁରୁଷାର୍ଥ କରିବାରେ ସମୟ ଲାଗିଥାଏ, ଏହା ହେଉଛି ସବୁଠାରୁ ବଡ଼ ଆଘାତ। ସେଥିପାଇଁ ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ, ବିକାରକୁ ହିଁ ପତିତ ପଣିଆ କୁହାଯାଇଥାଏ। କହୁଛନ୍ତି ବାବା ଆମକୁ ପତିତରୁ ପବିତ୍ର କରାଅ। ଭାରତରେ ହିଁ ସମ୍ପୂର୍ଣ୍ଣ ନିର୍ବିକାରୀ ଆତ୍ମାମାନେ ଥିଲେ ନା, ଭାରତ ହିଁ ନିର୍ବିକାରୀ ଥିଲା, ଏବେ ଭାରତ ବିକାରୀ ହୋଇଯାଇଛି। ସମ୍ପୂର୍ଣ୍ଣ ନିର୍ବିକାରୀ ସୂର୍ଯ୍ୟବଂଶୀଙ୍କୁ କୁହାଯିବ। ଯଦିଓ ରାମଚନ୍ଦ୍ରଙ୍କ ରାଜ୍ୟରେ ମଧ୍ୟ ବିକାରର କୌଣସି କଥା ରହିବ ନାହିଁ, କିନ୍ତୁ କଳା ତ କମ୍ ହୋଇଯାଇଥାଏ। ବାରଶହ ପଚାଶ ବର୍ଷ କମ୍ ହୋଇଗଲା ତ ସେହି ଦୁନିଆର ଶକ୍ତି ତ କମ୍ ହୋଇଗଲା ନା, ସେଥିପାଇଁ ତାଙ୍କୁ ସତ୍ୱପ୍ରଧାନ ପୁଣି ସତ୍ୱ କୁହାଯାଉଛି। ତୁମେ ଚାହୁଁଛ ଯେ ଆମେ ମମା ବାବାଙ୍କୁ ଅନୁସରଣ କରି ସୂର୍ଯ୍ୟବଂଶୀ ମହାରାଜା ମହାରାଣୀ ହେବୁ, ଏଥିରେ କଷ୍ଟ ଅଥବା ଖର୍ଚ୍ଚ ଆଦିର ତ କଥା ହିଁ ନାହିଁ। ଏଥିରେ ମୁଖ ଦ୍ୱାରା କିଛି କହିବାର ମଧ୍ୟ ନାହିଁ, କେବଳ ୟାଦ କରିବାକୁ ହେବ। ଏହାକୁ ହିଁ ସହଜ ଯୋଗ କୁହାଯାଉଛି, ଏଥିରେ ବହୁତ ମେହନତ ଦରକାର। ବାବାଙ୍କ ଆଗରେ ତ ସମସ୍ତେ ମହାରଥୀ ଅଟନ୍ତି, ଏଥିରେ ସମ୍ପୂର୍ଣ୍ଣ ଯୋଗର ଆବଶ୍ୟକତା ରହିଛି, ତେବେ ଯାଇ ଏହାକୁ ଅନୁଭବ ହେବ। ଏହା ଯୋଗବଳ ଅଟେ ନା, ଯୋଗର ବହୁତ ଅଭାବ ରହିଛି, ଯୋଗରେ ବିଘ୍ନ ମଧ୍ୟ ବହୁତ ପଡୁଛି। ବେହଦ୍ର ବାବା ମିଠା ମିଠା ପିଲାମାନଙ୍କୁ ବସି ବୁଝାଉଛନ୍ତି, ପିଲାମାନେ ବାବାଙ୍କ ପାଖରୁ ଅଥବା ପାଠପଢ଼ାରୁ କେବେ ବି ରୁଷିବା ଅନୁଚିତ, ଯଦି ରୁଷିବ ତେବେ ଏକୋଇଶ ଜନ୍ମର ଭାଗ୍ୟରୁ ରୁଷିଯିବ। ବହୁତ ଭଲ ଭଲ ପିଲାମାନେ ମଧ୍ୟ ରୁଷି ଯାଉଛନ୍ତି, ଦେହ ଅଭିମାନର ନିଶା ଚଢ଼ିଯାଉଛି। ମୁଁ ଏତେ ଜଣଙ୍କୁ ବୁଝାଇଲି, ଦେହ ଅହଙ୍କାର ଆସିବା କାରଣରୁ ହିଁ ପୁଣି ତଳକୁ ଖସି ଯାଉଛନ୍ତି, ଏଥିରେ ଅହଙ୍କାର ଆସିବା ଅନୁଚିତ। ଶିବ ବାବାଙ୍କର କ'ଣ କୌଣସି ଅହଙ୍କାର ଅଛି, କେତେ ନିରହଙ୍କାରୀ ଅଟନ୍ତି, କେତେ ବଡ଼ ଅଥରିଟି ଅଟନ୍ତି। କହୁଛନ୍ତି ମଧ୍ୟ ମୁଁ ସାଧାରଣ ଶରୀରରେ ସାଧାରଣ ଘରକୁ ଆସୁଛି, ସାହୁକାରଙ୍କ ଘରେ ଆସୁନାହିଁ। ତେବେ ବର୍ତ୍ତମାନ ପିଲାମାନଙ୍କୁ ଜାଗ୍ରତ ହେବାକୁ ପଡ଼ିବ। ବାବା ତ ବହୁତ ଭଲ ଯୁକ୍ତି ବତାଉଛନ୍ତି, ତୁମ ପିଲାମାନଙ୍କର ହିଁ ବିଳମ୍ବ ହେଉଛି। ଡ୍ରାମା ଅନୁସାରେ ବର୍ତ୍ତମାନ ଅବସ୍ଥାରେ ଶକ୍ତି ଭରି ନାହିଁ, ଆଗକୁ ଗଲେ ଶକ୍ତି ଭରିବ। ଆମେ ଗଭର୍ଣ୍ଣମେଣ୍ଟକୁ ଜଣାଇ ଦେଉଛୁ ଯେ ଏତେ ଏତେ ବର୍ଷରେ ସ୍ୱର୍ଗର ସ୍ଥାପନା ହୋଇଯିବ। ଖବରକାଗଜ ଆଦିରେ ମନୁଷ୍ୟମାନେ ଏସବୁ ପଢ଼ିଲେ ଆସିକରି ତୁମମାନଙ୍କୁ ପଚାରିବେ, ଅଳ୍ପ କେତେ ବର୍ଷ ମଧ୍ୟରେ ସ୍ଥାପନା ହେଲେ ବିନାଶ ମଧ୍ୟ ନିଶ୍ଚୟ ହେବ। ବହୁତ ଆସିବେ, ଏହି ସମ୍ପତ୍ତି ଆଦି ଅଳ୍ପ ସମୟ ପାଇଁ ରହିଛି, ଏହି ସମ୍ପତ୍ତିକୁ ତୁମେ କୌଣସି ସମ୍ପତ୍ତି ବୋଲି ଭାବୁନାହଁ। ତୁମେ ଜାଣିଛ ଏହା ଅଳ୍ପ ସମୟ ପାଇଁ ରହିଛି। ଏହି ଘର ଆଦି ରହିବା ପାଇଁ ତିଆରି କରାଯାଇଛି, କାହିଁକି ନା ମଧୁବନକୁ ବହୁତ ପିଲା ରିଫ୍ରେସ୍ ବା ସତେଜ ହେବାକୁ ଆସୁଛନ୍ତି। ମଧୁବନ ହେଉଛି ମୁଖ୍ୟ କାର୍ଯ୍ୟାଳୟ। ଆଜି ତୁମେ କ'ଣ କରୁଛ, କାଲି କ'ଣ କରିବ? ଏଠାରେ ତପସ୍ୟା କରୁଛ, ପୁଣି ଦିଲ୍ଲୀ ବୃନ୍ଦାବନରେ ଯାଇ ରାଜତ୍ୱ କରିବ। ଆମର ସ୍ମାରକୀ କିପରି ରହିଛି ତାହା ଭଲ ଭାବରେ ଦେଖାଇବାକୁ ହେବ। ଯେଉଁ କାମ ଆମେ ବର୍ତ୍ତମାନ କରୁଛୁ 5000 ବର୍ଷ ପୂର୍ବରୁ ମଧ୍ୟ କରିଥିଲୁ। ପ୍ରଥମେ ପ୍ରଥମେ ଶିବ ବାବାଙ୍କର ମନ୍ଦିର ତିଆରି କରୁ, ବାକି ଦିଲୱାଡ଼ା ମନ୍ଦିର ଆଦି ତ ପରେ ତିଆରି ହୋଇଛି। ବୁଦ୍ଧି ଦ୍ୱାରା କାମ କରିବାକୁ ହେବ। ଦିଲୱାଡ଼ା ମନ୍ଦିରର ମଧ୍ୟ ହିସାବ ବାହାର କରାଗଲେ ବାହାରି ପାରିବ। ପୁରା ଆମର ହିଁ ସ୍ମାରକୀ ଅଟେ। ତୁମେ ଜାଣିଛ ଏହା ସ୍ଥାପନାର ସ୍ମାରକୀ ଅଟେ। ତୁମ ମିଠା ମିଠା ସନ୍ତାନମାନେ ବହୁତ ଖୁସି ହେବା ଉଚିତ। ଏହି ସେବା ବଢ଼ାଇବା ପାଇଁ ଯୁକ୍ତି ଅର୍ଥାତ୍ ଉପାୟମାନ ବାହାର କରିବାକୁ ହେବ। ରାମ ଗେଉ ରାବଣ ଗେଉ, ରାମ ଗଲେ ରାବଣ ଗଲେ। ଯାହାଙ୍କର ବହୁତ ପରିବାର ଥିଲା, ରାବଣର ଦେଖ କେତେ ବଡ଼ ପରିବାର ରହିଛି, ରାମଙ୍କର ପରିବାର କେତେ ଛୋଟ। ଏହି ଗାୟନ ସଠିକ୍ ଅଟେ, କିନ୍ତୁ କେହି ବୁଝିପାରୁନାହାନ୍ତି। ବାବା ବସି ବୁଝାଉଛନ୍ତି, ତଥାପି ମଧ୍ୟ ନିଶ୍ଚୟ ହେଉନାହିଁ। ଶରୀର ନିର୍ବାହ ପାଇଁ ମଧ୍ୟ ତୁମକୁ କର୍ମ ନିଶ୍ଚୟ କରିବାକୁ ହେବ। ହଁ, ଯେଉଁ ସେବାଯୋଗ୍ୟ ପାଣ୍ଡବ ସନ୍ତାନମାନେ ଅଛନ୍ତି ସେମାନେ ତ ସରକାରଙ୍କଠାରୁ ପାଳନା ନେଇପାରିବେ। ତାଙ୍କର ସମସ୍ତ ଦାୟିତ୍ୱ ଆମକୁ ନେବାକୁ ପଡ଼ିବ। ପିଲାମାନଙ୍କର ଅବସ୍ଥା ଏଭଳି ହେବା ଦରକାର, ବାବାଙ୍କ ୟାଦରେ ଏହି ପୁରୁଣା ଦୁନିଆର ସବୁକିଛି ଭୁଲିବାକୁ ହେବ। ୟାଦର ଯାତ୍ରାରେ ଯେଉଁମାନେ ପକ୍କା ମସ୍ତ ହୋଇ ରହିବେ ତାଙ୍କର ଅବସ୍ଥା ମଧ୍ୟ ବହୁତ ମଜବୁତ ହେବ। ଯେପରିକି ଶିବ ବାବାଙ୍କ ୟାଦରେ ରହି ତୁମେ ଶରୀର ଛାଡୁଛ, ସନ୍ନ୍ୟାସୀ ବ୍ରହ୍ମର ୟାଦରେ ରହି ଶରୀର ଛାଡ଼ିଲେ ବି ବାୟୁମଣ୍ଡଳ ବିଲକୁଲ ଶୂନଶାନ ହୋଇଯାଇଥାଏ। ବାବାଙ୍କର ଅନୁଭବ ରହିଛି, ମନୁଷ୍ୟ ମଲେ ଘର ଶୂନଶାନ ହୋଇଯାଇଥାଏ ନା, ଏଠାରେ ବି ଏହିପରି ହୋଇଯାଇଥାଏ। ପଛକୁ ଯେପରି ସବୁକିଛି ଭୁଲି ଯାଉଛନ୍ତି, ଏବେ ଆମକୁ ଘରକୁ ଫେରିବାକୁ ହେବ। ଦେହ ଅଭିମାନରୁ ମୁକ୍ତ ହୋଇଚାଲିଛୁ, ପଛକୁ ହସିତ ମୁଖ ହୋଇ ଖୁସିରେ ଶରୀର ଛାଡ଼ିବା ଦରକାର। ବାସ୍, ଆମେ କେଉଁଆଡ଼େ ଯାଉଛୁ ଯେତେବେଳେ ଏହିପରି ଅବସ୍ଥା ହେବ ତେବେ ବିଜୟମାଳାରେ ଗୁନ୍ଥା ହେବା ପାଇଁ ଯୋଗ୍ୟ ହୋଇଯିବ। ତୁମ ପାଖରେ ଶାନ୍ତିର କରେଣ୍ଟ ରହିଛି, କେହି ବି ଆସିଲେ କହୁଛନ୍ତି ଏଠାରେ ବହୁତ ଶାନ୍ତି ମିଳୁଛି। ଏହା ହେଲା ପ୍ରକୃତ ଶାନ୍ତି, ଆତ୍ମା ଶରୀର ଠାରୁ ଅଲଗା ହୋଇଯାଉଛି। ତୁମେ ଜାଣିଛ ମୁଁ ଆତ୍ମା ଶାନ୍ତ ସ୍ୱରୂପ ଅଟେ, ମୁଁ ନିଜର ସ୍ୱଧର୍ମରେ ବସିଯାଉଛି। କର୍ମ ବିନା ତ କୌଣସି ମନୁଷ୍ୟ ରହିପାରିବେ ନାହିଁ। ଲୋକମାନେ ହଟଯୋଗ ଦ୍ୱାରା କ'ଣ କ'ଣ ନ କରୁଛନ୍ତି, ତୁମେ ଏବେ ବୁଝିଛ ଆମର ସ୍ୱଧର୍ମ ହିଁ ଶାନ୍ତି ଅଟେ। ଏଠାକୁ ଆମେ ଅଭିନୟ କରିବାକୁ ଆସିଛୁ, ଏବେ ଘରକୁ ଫେରିବାକୁ ହେବ। ବାବା କହୁଛନ୍ତି ମତେ ୟାଦ କର ଏବଂ ଘରକୁ ମଧ୍ୟ ୟାଦ କର। ବାବାଙ୍କୁ ୟାଦ କରିବା ଦ୍ୱାରା ବର୍ଷା ମିଳିବ। ବାବା କହୁଛନ୍ତି ମତେ ମଧ୍ୟ ଘରେ ୟାଦ କର, ଏଠାକୁ ତ ମୁଁ ଅସ୍ଥାୟୀ ଭାବେ ଆସୁଛି। ବାବାଙ୍କ ୟାଦରେ ତୁମର ବୁଦ୍ଧି ଶାନ୍ତିଧାମରେ ସ୍ଥିତ ହେବା ଦରକାର। ଘରର ମଧ୍ୟ ବର୍ଷା ନେବାକୁ ହେବ ନା, ତାହା ହେଲା ଆତ୍ମାମାନଙ୍କର ଘର। ଏହା ହେଉଛି ଜୀବ ଆତ୍ମାମାନଙ୍କର ଘର। ନିଜର ଘରକୁ ମଧ୍ୟ ଭୁଲ ନାହିଁ, ବାବାଙ୍କୁ ମଧ୍ୟ ଭୁଲ ନାହିଁ। ବାବାଙ୍କୁ ୟାଦ କରିବା ଦ୍ୱାରା ହିଁ ପବିତ୍ର ହୋଇ ଘରକୁ ଚାଲିଯିବ। ଜ୍ଞାନକୁ ଧାରଣ କରିବା ଦ୍ୱାରା ପୁଣି ନୂଆ ଦୁନିଆକୁ ରାଜତ୍ୱ କରିବାକୁ ଆସିବ। ଯେତେ ସମ୍ଭବ ଅନ୍ୟମାନଙ୍କୁ ରାସ୍ତା ବତାଇ ଚାଲ, ସର୍ବଦା ପିତାଙ୍କୁ ହିଁ ଦେଖ। ତୁମେ ଜାଣିଛ ବାବା କ'ଣ କରିଛନ୍ତି, ସବୁକିଛି ମାତାମାନଙ୍କୁ ଦେଇଦେଲେ। ସିଏ ହିଁ ନିର୍ଦ୍ଦେଶ ଦେଲେ ଯେ ସବୁକିଛି ମାତାମାନଙ୍କ ସେବାରେ ଲଗାଅ। ଜଣକୁ ଦେଖି ଅନ୍ୟମାନେ ଅନୁକରଣ କଲେ, ସମସ୍ତେ ଯଜ୍ଞରେ ସ୍ୱାହା ହୋଇଗଲେ, କିନ୍ତୁ ପୁଣି ଯଜ୍ଞରେ ସ୍ଥାୟୀ ଭାବେ ରହିପାରିବା ଦରକାର ନା। ଡ୍ରାମା ଅନୁସାରେ ଭଟ୍ଟି ମଧ୍ୟ ହେବାର ଥିଲା। ପାକିସ୍ତାନ ହିନ୍ଦୁସ୍ତାନ ଭାଗ ଭାଗ ହେଲା, ତୁମର ଭଟ୍ଟି ପ୍ରଥମେ ପାକିସ୍ତାନରେ ହିଁ ଆରମ୍ଭ ହୋଇଥିଲା। ତୁମେମାନେ ହିଁ ନଦୀ ପାରି ହୋଇ ଆସିଲ। ଶାସ୍ତ୍ରରେ ତ କ'ଣ କ'ଣ କଥା ସବୁ ଲେଖିଦେଇଛନ୍ତି, ବାସ୍ତବରେ ତ ଏବେ ତୁମେ ଶୁଣୁଛ ନା, ପୁଣି କଳ୍ପ ପରେ ତୁମେ ହିଁ ଶୁଣିବ। ଏବେ ବାବା କହୁଛନ୍ତି ଖରାପ କଥା ଶୁଣ ନାହିଁ, ଯଦିଓ ଧନ୍ଦା ଆଦି କରୁଛ କିନ୍ତୁ ଖରାପ କଥା ଶୁଣ ନାହିଁ। ବାବା କହୁଛନ୍ତି ପ୍ରତ୍ୟେକ କଥାରେ ଶ୍ରୀମତ ନିଅ। ବାବା ଏହି ଅବସ୍ଥାରେ ଆମେ କ'ଣ କରିବୁ, ତେବେ ବାବା ସବୁ ବତାଇ ଦେବେ। କୌଣସି କଥା ପଚାରିବାକୁ ଥିଲେ ତୁମେ ବାବାଙ୍କ ପାଖକୁ ଆସ। ତୁମେ ଡରୁଛ କାହିଁକି, ପାଦେ ପାଦରେ ପଚାରିବାକୁ ହେବ। ଶ୍ରୀମତରେ ଚାଲିଲେ ତୁମର ପାଦ ପାଦରେ ପଦ୍ମ ରହିଛି, ତୁମର ସେକେଣ୍ଡ ପରେ ସେକେଣ୍ଡ ଯାହା ବିତି ଯାଉଛି ସେଥିରେ ପଦ୍ମ ରହିଛି। ତେଣୁ କେତେ ରୋଜଗାର ହେଉଛି। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର। ବିଜୟମାଳାରେ ଗୁନ୍ଥା ହେବା ପାଇଁ ଏହି ଶରୀର ସ୍ମୃତି ଠାରୁ ଅଲଗା ହେବାର ପୁରା ପୁରା ପୁରୁଷାର୍ଥ କରିବାକୁ ହେବ। ଦେହ ଅଭିମାନକୁ ଛାଡ଼ିବାକୁ ହେବ। ଏହି ଦୁନିଆକୁ ବୁଦ୍ଧିରୁ ଭୁଲିବାକୁ ହେବ। ଦ୍ୱିତୀୟ ନମ୍ବର, ଅଧିକ ଧନର ଲାଳସା କର ନାହିଁ। ବାବାଙ୍କ ସ୍ମରଣ ବିନା ଅନ୍ୟ କୌଣସି ଚିନ୍ତନ ନ ରହୁ। କେବେ ବି ବାବାଙ୍କ ଠାରୁ ଅଥବା ପାଠ ପଢ଼ାରୁ ରୋଷିବା ଉଚିତ ନୁହେଁ। ବରଦାନ ହେଲା ମାଲିକ ପଣିଆର ସ୍ମୃତି ଦ୍ୱାରା ସର୍ବୋଚ୍ଚ ଅଧିକାରୀ ପଣିଆର ଅନୁଭବ କରୁଥିବା ଯୁଗଳ ସ୍ୱରୂପ ଧାରି ଭବ। ପ୍ରଥମେ ନିଜର ଶରୀର ଏବଂ ଆତ୍ମାର ଯୁଗଳ ସ୍ୱରୂପକୁ ସ୍ମୃତିରେ ରଖ। ଶରୀର ରଚନା ଅଟେ, ଆତ୍ମା ରଚୟିତା ଅଟେ। ଏହାଦ୍ୱାରା ମାଲିକ ପଣିଆ ସ୍ୱତଃ ହିଁ ସ୍ମୃତିରେ ରହିବ ଏବଂ ମାଲିକ ପଣିଆର ସ୍ମୃତି ଦ୍ୱାରା ନିଜକୁ ସର୍ବୋଚ୍ଚ ଅଧିକାରୀ ଅନୁଭବ କରିବ, ଶରୀରର ଚାଳକ ହୋଇଯିବ। ଦ୍ୱିତୀୟରେ ପିତା ଏବଂ ପୁତ୍ର ଅର୍ଥାତ୍ ଶିବ ଶକ୍ତିର ଯୁଗଳ ସ୍ୱରୂପର ସ୍ମୃତି ଦ୍ୱାରା ମାୟାର ବିଘ୍ନଗୁଡ଼ିକୁ ଅଧିକାରୀ ପଣିଆ ସହିତ ଅତିକ୍ରମ କରିଯିବ। ସ୍ଲୋଗାନ ହେଲା, ବିସ୍ତାରକୁ ଗୋଟିଏ ସେକେଣ୍ଡ ଭିତରେ ସମାହିତ କରି ଜ୍ଞାନର ସାରମର୍ମକୁ ଅନୁଭବ କର ଏବଂ କରାଅ। ବିସ୍ତାରକୁ ଗୋଟିଏ ସେକେଣ୍ଡ ଭିତରେ ସମାହିତ କରି ଜ୍ଞାନର ସାରମର୍ମକୁ ଅନୁଭବ କର ଏବଂ କରାଅ। ଅବ୍ୟକ୍ତ ଇଶାରା, ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ପାପ କଟେଶ୍ୱର ବା ପାପହରଣୀ ସେତେବେଳେ ହୋଇପାରିବ ଯେତେବେଳେ ତୁମର ଯୋଗ ଜ୍ୱାଳା ସ୍ୱରୂପ ହୋଇଯିବ। ଏହି ଯୋଗ ଦ୍ୱାରା ଅନେକ ଆତ୍ମାଙ୍କର ନିର୍ବଳତା ଦୂର ହେବ। ଏଥିପାଇଁ ପ୍ରତ୍ୟେକ ମୁହୂର୍ତ୍ତ ପ୍ରତ୍ୟେକ ନିଶ୍ୱାସରେ ବାବା ଏବଂ ତୁମେ ଆତ୍ମା ଯୁଗଳ ରୂପରେ ରୁହ। କେତେବେଳେ ବି ସାଧାରଣ ସ୍ମୃତି ବା ଯୋଗ ନ ହେଉ, ସ୍ନେହ ଏବଂ ଶକ୍ତି ଏହି ଦୁଇଟି ଯାକ ସ୍ୱରୂପ ଏକାଠି ରହିଥାଉ। ଆଚ୍ଛା, ଓମ୍ ଶାନ୍ତି।